ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷାରେ ପ୍ରାୟ 2,27,000 ହେକ୍ଟର ଜମିରେ 33%ରୁ ଅଧିକ ଫସଲ ନଷ୍ଟ। ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତି ପାଇଁ ଜନସାଧାରଣଙ୍କ ପରାମର୍ଶ ଲୋଡ଼ିଲା ଅର୍ଥ ବିଭାଗ। ଓଡ଼ିଶାର 27ତମ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମ୍ପାଟି ନେଲେ ଶପଥ। ଏବଂ ବରଗଡ଼ରେ ଆଜିଠାରୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ସମ୍ପୂର୍ଣ୍ଣ ସମ୍ବାଦ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ବର୍ତ୍ତମାନ ରାଜ୍ୟ କ୍ୟାବିନେଟ୍ର ବୈଠକ ଚାଲିଛି। ମିଳିଥିବା ସୂଚନା ଅନୁସାରେ ବୈଠକରେ ପଞ୍ଚାୟତିରାଜ, ଶକ୍ତି, ନଗର ଉନ୍ନୟନ, ପୂର୍ତ୍ତ ଓ ଶିକ୍ଷା ବିଭାଗ ସମ୍ପର୍କିତ କେତେକ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ରାଜ୍ୟ ସରକାରଙ୍କ ଚଳିତ ବର୍ଷର ଏହା ପ୍ରଥମ କ୍ୟାବିନେଟ୍ ବୈଠକ। ନିକଟ ଅତୀତରେ ହୋଇଥିବା ଅଦିନିଆ ବର୍ଷାକୁ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆଠାରେ କୃଷି ଓଡ଼ିଶା ସମ୍ମିଳନୀ 2025କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଚାଷୀମାନଙ୍କର କ୍ଷତିକୁ ଦେଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ସୂଚନା ଅନୁସାରେ ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ବାବଦରେ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ 6,66,720 ଜଣ ଚାଷୀ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି। 2,26,791 ହେକ୍ଟର ଜମିରେ 33%ରୁ ଅଧିକ ଫସଲ ବର୍ଷା ଯୋଗୁଁ ନଷ୍ଟ ହୋଇଛି। ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ 291,69,00,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବାବଦରେ 2,300 ଟଙ୍କା ଏବଂ ଇନ୍ପୁଟ୍ ସବ୍ସିଡ୍ ବାବଦରେ 800 ଟଙ୍କା ଦିଆଯାଉଛି। ଅନ୍ୟପକ୍ଷରେ ଫସଲ ବୀମା ଯୋଜନାର ଅବଧି 72 ଘଣ୍ଟା ବୃଦ୍ଧି ଯୋଗୁଁ 2,61,000 ଚାଷୀ ଫସଲ ବୀମା ସହାୟତା ପାଇବା ପାଇଁ ଆବେଦନ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କ୍ଷତିପୂରଣ ବାବଦରେ ଆଜିଠାରୁ ଡିବିଟି ଜରିଆରେ ଆର୍ଥିକ ସହାୟତା ଦେବା ଆରମ୍ଭ ହୋଇଛି। କୃଷି ଓଡ଼ିଶା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ କୃଷି ସଚିବ ଅରବିନ୍ଦ ପାଢ଼ୀ ଉପସ୍ଥିତ ଥିଲେ। ସମ୍ମିଳନୀରେ ରାଜ୍ୟର ସମସ୍ତ ଜିଲ୍ଲାର ଚାଷୀ ଭାଗ ନେଇଛନ୍ତି। ରାଜ୍ୟ ସରକାର ଆସନ୍ତା 2025-26 ଆର୍ଥିକ ବର୍ଷ ବଜେଟ୍ ପୂର୍ବରୁ ଜନସାଧାରଣଙ୍କର ପରାମର୍ଶ ଆହ୍ୱାନ କରିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ ନିମନ୍ତେ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି। ଜନସାଧାରଣ ୱେବ୍ ପୋର୍ଟାଲ୍ budget.odisha.gov.in କିମ୍ବା odisha.budget@gov.in ଇମେଲ୍ କରି ନିଜର ମତାମତ ଜଣାଇପାରିବେ। ସେହିପରି ହ୍ୱାଟ୍ସଆପ୍ ନମ୍ବର 9438161111 ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ମଧ୍ୟ ନିଜର ମତାମତ ଚଳିତ ମାସ ଶେଷ ତାରିଖ ସୁଦ୍ଧା ପଠାଇପାରିବେ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜିଠାରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର ଏବଂ ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଗତ 1 ତାରିଖ ଦିନ ନୂଆବର୍ଷରେ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହୋଇଥିଲା। ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ପକ୍ଷରୁ ବିମାନ ସେବା ଦିଆଯାଇଛି। ଆଳୁର ଚୋରା କାରବାର ଏବଂ ଚଢ଼ା ଦରରେ ବିକ୍ରୟ କରୁଥିବା କଳାବଜାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବଜାରରେ ବର୍ତ୍ତମାନ କିଛି ଅସାଧୁ ବ୍ୟବସାୟୀ ଆଳୁକୁ ଚଢ଼ା ଦରରେ ବିକ୍ରି କରୁଥିବା ସୂଚନା ମିଳିଛି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଏକ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଖୁବ୍ ଶୀଘ୍ର ଟଙ୍କା ଫେରସ୍ତ କରାଯିବା ନେଇ ସରକାର ଉଦ୍ୟମ ଜାରି ରଖିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଓଡ଼ିଶାର 27ତମ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ପୂର୍ବାହ୍ନରେ ରାଜଭବନଠାରେ ଶପଥ ନେଇଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଡକ୍ଟର କମ୍ଭମ୍ପାଟିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶପଥ ଗ୍ରହଣ ପରେ ନବନିଯୁକ୍ତ ରାଜ୍ୟପାଳଙ୍କ ସମ୍ମାନାର୍ଥେ ରାଜଭବନ ପରିସରରେ ପୁଲିସ୍ ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ରାଜଧାନୀ ଭୁବନେଶ୍ୱରରେ 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଆସନ୍ତା January 8 ଆରମ୍ଭ ହେବ। ସମ୍ମିଳନୀର ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର କଟକ ପୁଲିସ୍ କମିଶନର କହିଛନ୍ତି,
ସମ୍ପୂର୍ଣ୍ଣ ତୟାରୀ ପୁରା କରିଦିଆଯାଇଛି। ସିକ୍ୟୁରିଟି, ସେଫ୍ଟି, ଟ୍ରାଫିକ୍, ଖୁଫିଆ ଏସବୁ ଆସ୍ପେକ୍ଟରେ ପୁରା ଇନ୍ତଜାମ କରାହେଇଛି ଏବଂ ତାକୁ ଫାଇନ୍ ଟ୍ୟୁନ୍ କରାହେଉଛି। ଆଜି ଆମେ ଏହି ଇଭେଣ୍ଟ ଆପଣଙ୍କୁ ଯାହା ଆମନ୍ତ୍ରିତ କରିଛୁ, ଆଜି ଏଇଟା ପୁଲିସ ମସ୍କଟ, ଏହି ଇଭେଣ୍ଟ ପର୍ଟିକୁଲାର ଇଭେଣ୍ଟ ପାଇଁ ପୁଲିସ ମସ୍କଟ ସେଠି ଉନ୍ମୋଚନ ହେବ। ପ୍ରବାସୀ ମିତ୍ର ଭଲେଣ୍ଟିୟର୍ସ ସ୍ମାର୍ଟଲି ସେମାନଙ୍କୁ ଟ୍ରେନିଂ ବି ଚାଲୁଛି। ଏହା ପାଇଁ ଛଡ଼ା ଡେଡିକେଟେଡ୍ ହେଲ୍ପଲାଇନ୍ 1965 ଆଜି ଡେଡିକେଟ୍ କରାହେଉଛି। ପ୍ରବାସୀ ଭାରତୀୟ ଇଭେଣ୍ଟ ପାଇଁ ଗୋଟେ ଚାଟ୍ ବୋର୍ଡ ବି ଆଜି ବ୍ୟବସ୍ଥା କରାହେଇଛି, ଆଜି ତା'ର ଗୋଟେ କାମ କରିବ।
ସୂଚନାଯୋଗ୍ୟ, ଭୁବନେଶ୍ୱରଠାରେ ଆୟୋଜନ ହେବାକୁ ଥିବା ତିନିଦିନିଆ କାର୍ଯ୍ୟକ୍ରମରେ ପ୍ରାୟ 7,000 ପ୍ରବାସୀ ଭାରତୀୟ ଯୋଗଦେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା 45 ଦେଶର 1,493 ଜଣ ପ୍ରବାସୀ ଭାରତୀୟ ନାମ ପଞ୍ଜୀକରଣ କରିଥିବା ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ, ଚଳିତ ବର୍ଷର ସଡ଼କ ସୁରକ୍ଷା ସପ୍ତାହ ପାଳନର ସଚେତନତା ବାର୍ତ୍ତା ନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ସଡ଼କ ଦୁର୍ଘଟଣାରେ ଅଧିକରୁ ଅଧିକ ଜୀବନକୁ କିପରି ରକ୍ଷା କରାଯାଇପାରିବ ସେହି ସମ୍ବନ୍ଧରେ ବାର୍ତ୍ତା ଦିଆଯାଉଛି। ଜିଲ୍ଲାସ୍ତରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପୁଲିସ୍ର ମିଳିତ ସହଯୋଗରେ ବିଭିନ୍ନ ସଚେତନତାମୂଳକ ସଡ଼କ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଚଳିତ ମାସକୁ ଜାତୀୟ ସଡ଼କ ସୁରକ୍ଷା ମାସ ରୂପେ ପାଳନ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଇନ୍ଦା ଗାଁ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଏବଂ ଏସ୍ଓଜି ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ 3 ମାଓବାଦୀ ନିହତ ହୋଇଥିବା ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ରାଘବେନ୍ଦ୍ର ରେଡ୍ଡି କହିଛନ୍ତି। ଏସ୍ଓଜି ଯବାନଙ୍କ ସର୍ଚ୍ଚ ଅପରେସନ୍ରେ କେତେକ ମାରଣାସ୍ତ୍ର ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଛି ବୋଲି ପୁଲିସ୍ ସୂତ୍ରରୁ ଉଦ୍ଧାର କରି ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲାସ୍ତରରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଳ ସଂରକ୍ଷଣ ଏବଂ ଉପଯୁକ୍ତ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତ ଓ କୃଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ସହିତ ପଞ୍ଚାୟତଗୁଡ଼ିକୁ ସଚେତନ କରିବା ଉଦ୍ଦେଶ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥାଏ। ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଣିର ଅପଚୟ ଅପବ୍ୟବହାର ରୋକିବାକୁ ଜଳ ବଣ୍ଟନର ସୁପରିଚାଳନା ଉପରେ ଅତିଥିମାନେ ପରାମର୍ଶ ଦେଇଥିଲେ। ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜନ ଆନୁକୂଲ୍ୟରେ ପାଣି ପଞ୍ଚାୟତ ପକ୍ଷ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବାଉଁଶିଆ ହନୁମାନ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ର ବିଶ୍ୱପ୍ରସିଦ୍ଧ 77ତମ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ପୌରାଣିକ କଥାବସ୍ତୁ ଅନୁସାରେ ମଥୁରାରେ ମହାରାଜ କଂସଙ୍କର ରାଜୁତି ଏବଂ ଗୋପପୁରରେ ଶ୍ରୀକୃଷ୍ଣ ଓ ଶ୍ରୀ ବଳରାମଙ୍କ ବାଲ୍ୟଲୀଳା ଅଭିନୀତ ହେବ। ଉଦ୍ଘାଟନ ଦିବସରେ ଆଜି ଦେବକୀ ଓ ବସୁଦେବଙ୍କ ବିବାହ, ମହାରାଜ କଂସଙ୍କ ସିଂହାସନ ଆରୋହଣ, ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରି କାରାଗାରକୁ ପଠାଯିବ। ଧନୁଯାତ୍ରା ସମ୍ପର୍କରେ ଆମର ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଆକାଶବାଣୀକୁ କହିଛନ୍ତି,
ଆଜିଠାରୁ 11 ଦିନ ପାଇଁ ବରଗଡ଼ ସହର ପାଲଟିଛି ମଥୁରା ନଗରୀ। ବରଗଡ଼ ସହର ଦେଇ ବହିଯାଇଥିବା ଜୀରା ନଦୀ ଯମୁନା ଏବଂ ଅମ୍ବାପାଲି ଗାଁ ଗୋପପୁରର ମାନ୍ୟତା ଲାଭ କରିଛି। ରାଜ୍ୟ ସରକାର ପ୍ରଥମ ଥର ପାଇଁ ବରଗଡ଼ ଧନୁଯାତ୍ରାର ଆୟୋଜନ ସକାଶେ 1 କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିପାଇଁ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି କଂସ ଚରିତ୍ରରେ ଅଭିନୟ କରୁଥିବା ବରିଷ୍ଠ କଳାକାର ଭୁବନେଶ୍ୱର ପ୍ରଧାନ।
ସରକାର ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଅଭିନୟ କରୁଥିବା କଳାକାରମାନଙ୍କୁ 10,000 ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ତେଣୁ ଆମେ ବହୁତ ଆନନ୍ଦିତ ଏବଂ ବହୁତ ଗର୍ବିତ। 76 ବର୍ଷରେ ଯାହା ହେଇନଥିଲା 77 ବର୍ଷରେ ତାହା ହେଇଛି। ଏଥିପାଇଁ ଆମେ କଳାକାରମାନେ ବହୁତ ଖୁସି, ବହୁତ ଆନନ୍ଦିତ।
ବରଗଡ଼ରୁ ଆକାଶବାଣୀ ସମାଚାର ପାଇଁ ଉମେଶ ଚନ୍ଦ୍ର ବିଶ୍ୱାଳ।
ଧନୁଯାତ୍ରା ଅବସରରେ 11 ଦିନ ପାଇଁ ବରଗଡ଼ ସହର ମଥୁରା ଏବଂ ଅମ୍ବାପଲ୍ଲୀ ଅଞ୍ଚଳକୁ ଗୋପପୁର କରାଯାଇଛି। ଓଡ଼ିଶାର ସୁଗନ୍ଧିତ ଚାଉଳ ଦୁବାଇକୁ ରପ୍ତାନୀ ହେବା ନେଇ ଓଡ଼ିଶାର ଏକ ଘରୋଇ କମ୍ପାନୀ ଏବଂ ଦୁବାଇର 2 କମ୍ପାନୀ ସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ଦୁବାଇର 2 ସଂସ୍ଥା ସହିତ ଓଡ଼ିଶା କୃଷି ବିଭାଗ ମଧ୍ୟ ଚୁକ୍ତିପତ୍ର ସ୍ୱାକ୍ଷରିତ କରିଛି। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଜି ତାମିଲନାଡୁ ଡ୍ରାଗନ୍ସ ଏବଂ କଳିଙ୍ଗ ଲାନ୍ସର ମଧ୍ୟରେ ମୁକାବିଲା ହେବ। ମ୍ୟାଚ୍ ରାତି 8:15 ସମୟରେ ଖେଳାଯିବ। ଉଭୟ ଦଳ ପୂର୍ବରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳି ପରାଜିତ ହୋଇଛନ୍ତି। ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ୟୁପି ରୁଦ୍ରାସ 3-0 ଗୋଲ୍ରେ ସୁରମା ହକି କ୍ଲବ୍କୁ ହରାଇ ପଏଣ୍ଟ ଟେବୁଲ୍ର ଶୀର୍ଷ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷାରେ ପ୍ରାୟ 2,27,000 ହେକ୍ଟର ଜମିରେ 33% ଅଧିକ ଫସଲ ନଷ୍ଟ। ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତି ପାଇଁ ଜନସାଧାରଣଙ୍କ ପରାମର୍ଶ ଲୋଡ଼ିଲା ଅର୍ଥ ବିଭାଗ ଏବଂ ବରଗଡ଼ରେ ଆଜିଠାରୁ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।